ନମସ୍କାର। ସୁପ୍ରସିଦ୍ଧ କଥାକାର ମନୋଜ ଦାସଙ୍କର ଗଳ୍ପ ଆକାଶ କଇଁଛ। ସରୋବର ଥିଲା ସ୍ୱଚ୍ଛ, ଉପତ୍ୟକା ଥିଲା ସବୁଜ, କିନ୍ତୁ ଉଚ୍ଚାଭିଳାଷୀ କମ୍ବୁଗ୍ରୀବକୁ ସେ ପରିବେଶ ସନ୍ତୁଷ୍ଟ କରିପାରୁନଥିଲା। ଦିଗନ୍ତ ପ୍ରତି ଦୃଷ୍ଟି ପ୍ରସାରିତ କରି ସେ ଛାଡ଼ୁଥିଲା ଦୀର୍ଘଶ୍ୱାସ। ଦୂରର ପର୍ବତ ଶ୍ରେଣୀ ସେ ପାରିସ୍ତ ସରୋବରମାନ କେତେ ସ୍ୱଚ୍ଛତର ଓ ଉପତ୍ୟକାମାନ କେତେ ସବୁଜତର ନ ହୋଇଥିବ। ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ହେତୁ ନିଜର ଭାଗ୍ୟକୁ ଧିକ୍କାର କରେ। ସମୟ ସମୟରେ କୂଳକୁ ଉଠିଯାଇ ସେ ମୃଦୁ ସମୀରଣରେ ବିଚରଣ କରୁଥାଏ ଓ କେତେବେଳେ ଲତାପତ୍ର ଦେହରୁ ଶିଶିର ବିନ୍ଦୁଟିଏ ଚାଟିଦିଏ ତ କେତେବେଳେ ଘାସ ଫୁଲଟିଏ ଚୋବେଇ ପକାଏ। କିନ୍ତୁ ଦୂରାନ୍ତରର ଅଜଣାକୁ ଜାଣିବାର ପିପାସା ସେଥିରେ ବଢ଼େ ସିନା, କମେ ନାହିଁ। ଥରେ ଥରେ ସେ ଆଖି ବୁଜି ବିମୁଗ୍ଧ କଳ୍ପନା ଲୋକରେ ଦେଖେ ଭଳି କିଭଳି ଅଜବ ଦୃଶ୍ୟ। ଗୀତ ବୋଲିପାରୁଥିବା ଗଛଲତା, ମେଘମାଳା ଭିତରୁ ସିଧାସଳଖ ଝରି ଆସୁଥିବା ସାତରଙ୍ଗୀ ନଦୀ, ପ୍ରଶସ୍ତ ସଦନରେ ଏକତ୍ରିତ ସୁନାମଧନ୍ୟ ନର ଓ ବାନର ବର୍ଗ ମଧ୍ୟରେ ଲାଙ୍ଗୁଳର ଉପଯୋଗିତା ସମ୍ପର୍କରେ ତର୍କସଭା ଇତ୍ୟାଦି। ପ୍ରତିବର୍ଷ ବର୍ଷା ଋତୁ ସମାଗତ ହେଲେ ସଙ୍କଟ ଓ ବିକଟ ନାମକ ଦୁଇଗୋଟି ହଂସ ସେ ସରୋବରରେ ଉପନୀତ ହେଉଥିଲେ। ପର୍ବତ ଶ୍ରେଣୀ ସେପାରିସ୍ଥ ଏକ ବୃହତ୍ତର ସରୋବରକୁ ଯିବା ମାର୍ଗରେ ସେମାନେ ସେଠାରେ ସପ୍ତାହେ ବିଶ୍ରାମ କରୁଥିଲେ। ଗଭୀର ଆଗ୍ରହ ସହକାରେ କମ୍ବୁଗ୍ରୀବ ସେମାନଙ୍କ ଆଗମନକୁ ଅପେକ୍ଷା କରୁଥାଏ। ହଂସ ଯୁଗଳ କଚ୍ଛପର ଅନୁସନ୍ଧିଚ୍ଛା ସମ୍ପର୍କରେ ଅବହିତ ଥିଲେ, ତେଣୁ ଦୂର ଦୂରାନ୍ତରର କାହାଣୀ ଶୁଣାଇ ତାର ମନୋରଞ୍ଜନ କରିବା ନିମନ୍ତେ ସେମାନେ ଦୈନିକ ଘଣ୍ଟାଏ ଦୁଇ ଘଣ୍ଟା ସମୟ ଦେବାରେ କାର୍ପଣ୍ୟ କରୁନଥିଲେ। ସେମାନଙ୍କ ଭିତରେ ବନ୍ଧୁତା ଯଥେଷ୍ଟ ଦୃଢ଼ୀଭୂତ ହେଲା ପରେ ହିଁ ଦିନେ କମ୍ବୁଗ୍ରୀବ ସେମାନଙ୍କ ସହିତ ପର୍ବତ ଶ୍ରେଣୀ ସେପାରିସ୍ଥ ସରୋବରକୁ ଯିବାର ଇଚ୍ଛା ପ୍ରକଟ କଲା। ପ୍ରସ୍ତାବର ବିଜ୍ଞତା ସମ୍ପର୍କରେ ଯଥେଷ୍ଟ ସନ୍ଦେହ ଥିବା ସତ୍ତ୍ୱେ ହଂସଦ୍ୱୟ ପ୍ରଥମେ ଅର୍ଦ୍ଧକୋଶ ପଥ ଯାଏ ଏକ ପରୀକ୍ଷାମୂଳକ ପଦକ୍ଷେପ ନେବା ନିମନ୍ତେ ରାଜି ହେଲେ। ବିକଟ ଓ ସଙ୍କଟ କାମୁଡ଼ି ଧରିଲେ ଖଣ୍ଡିଏ କାଠିର ଦୁଇ ପ୍ରାନ୍ତ, କାଠିର ମଧ୍ୟଭାଗକୁ କାମୁଡ଼ି ଧରିଲା କମ୍ବୁଗ୍ରୀବ। ତାପରେ ସେମାନେ ଶୂନ୍ୟକୁ ଉଠିଲେ। ଏହି ପ୍ରଣାଳୀରେ ଅର୍ଦ୍ଧକୋଶ ଅତିକ୍ରମ କରି ସେମାନେ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କଲେ। ପରୀକ୍ଷା ସଫଳ, ମୃଦୁହାସ୍ୟ ସହକାରେ ବ୍ୟକ୍ତ କଲା ବିକଟ। ଏଥର ବନ ପର୍ବତ ନଗର ଜନପଦ ଉପରେ ଦେଇ ନିରବଚ୍ଛିନ୍ନ ଗତିରେ ଉଡ଼ିବାକୁ ପଡ଼ିବ। ଶୂନ୍ୟରେ ଥିବା ଯାଏ ମୁହଁ ଖୋଲିବ ନାହିଁଟି, ସଙ୍କଟ କମ୍ବୁଗ୍ରୀବକୁ ଚେତେଇଦେଲା। ଏତିକି ମାତ୍ର କହିବା ପାଇଁ ଅବତରଣ କରିବା କ'ଣ ଦରକାର ଥିଲା, କଚ୍ଛପ ଉତ୍କଣ୍ଠିତ ଭାବରେ ପ୍ରଶ୍ନ କଲା। ଅବତରଣ ନକରି ଶୂନ୍ୟ ମାର୍ଗରେ ଏକଥା କହିଥିଲେ ତମ ଅବସ୍ଥା ଶୋଚନୀୟ ହୋଇଥାନ୍ତା, ହଂସମାନେ ମନେ ପକାଇଦେଲେ। କମ୍ବୁଗ୍ରୀବ ସେ କୈଫିୟତ ଶୁଣୁନଥିଲା, ବିସ୍ମୟ ଓ ପୁଲକ ଭରେ ସେ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାରେ ଲାଗିଥିଲା। ପୁନର୍ବାର କାଠି ମଝିରେ ଦାନ୍ତ ବସାଇବା ପୂର୍ବରୁ କଚ୍ଛପ ଗଦଗଦ କଣ୍ଠରେ କହିଲା, ଇତିହାସରେ ପ୍ରଥମ କଚ୍ଛପ ମହାକାଶଚାରୀ ଭାବରେ ମୋ ନାମ ଅମର ରହିବ। ହଂସମାନେ ଏଥର ଅପେକ୍ଷାକୃତ ଅଧିକ ସ୍ୱାଚ୍ଛନ୍ଦ ଓ ଆତ୍ମବିଶ୍ୱାସ ସହକାରେ ଉର୍ଦ୍ଧ୍ୱକୁ ଉଠିଲେ। ପବନ ଥିଲା ଅନୁକୂଳ, ଆକାଶ ମେଘମୁକ୍ତ, ତେବେ ସୂର୍ଯ୍ୟାସ୍ତ ସମୟ ହୋଇଥିବା ହେତୁ କାଗଜ ଉପରେ ସ୍ୟାହି ବିଞ୍ଚି ହୋଇଗଲା ଭଳି ଆକାଶ ବ୍ୟାପୀ ବିଞ୍ଚି ହୋଇ ରହିଥିଲେ ପକ୍ଷୀମାନେ। ଘରଚଟିଆ ଓ ବତାସୀ ଭଳି ସାଧାରଣ ପକ୍ଷୀମାନେ ସେ ଅକଳ୍ପନୀୟ ଦୃଶ୍ୟରେ ବିମୁଢ଼ ପାଲଟିଯିବା ସ୍ଥଳେ ପାରା ଓ ଚିଲ ଜାତୀୟ ସମ୍ଭ୍ରାନ୍ତ ପକ୍ଷୀମାନେ ଉଦ୍ବେଗ ପ୍ରକାଶ କରିବାର ଶୁଣାଯାଉଥାଏ। ନିରାଶାବାଦୀ ଭାବରେ ଜଣାଶୁଣା ଗୋଟିଏ କାଉ କହିଲା, ଆକାଶର ଭବିଷ୍ୟତ ଅନ୍ଧକାର ବୋଲି ମୁଁ କାହିଁ କେତେ ଦିନରୁ ଭବିଷ୍ୟତବାଣୀ କରିଆସିଛି। କଚ୍ଛପ ଦ୍ୱାରା ଏ ଆକାଶ ବିଜୟ ସେହି ଅବଶ୍ୟମ୍ଭାବୀ ପରିଣତିର ଆରମ୍ଭ ମାତ୍ର। ହଂସମାନେ ଯୁଗେ ଯୁଗେ ବିଶ୍ୱାସଘାତକ, ମନ୍ତବ୍ୟ ଦେଲା ବକଟିଏ। ଆକାଶମାର୍ଗୀୟ ସେ ଅଭିନବ ଘଟଣା, ମଣିଷଙ୍କ ଭିତରୁ ପ୍ରଥମେ ପର୍ବତ ସେପାରି ପ୍ରାନ୍ତରର କେତେଜଣ ଗାୟାଳ ଟୋକାଙ୍କର ଦୃଷ୍ଟିଗୋଚର ହେଲା। ସେମାନେ ଯଥାଶକ୍ତି ହାତ ତାଳି ଦେଇ କଚ୍ଛପବାହୀ ହଂସମାନଙ୍କ ସହ ତାଳ ରଖି ଦୌଡ଼ିଲେ। କମ୍ବୁଗ୍ରୀବ ଅସୁବିଧା ସତ୍ତ୍ୱେ ଆଖି ପିତୁଳା ତଳକୁ ବୁଲାଇ ସେ ଦୃଶ୍ୟ ଦେଖିପାରିଲା। ନଈ ତୀରଯାଏ ଆସି ଯେତେବେଳେ ଟୋକାମାନେ ଅଟକିଯିବାକୁ ବାଧ୍ୟ ହେଲେ, ସେତେବେଳେ ସେ ସ୍ୱୟଂ ହାତ ତାଳି ଦେବାର ପ୍ରେରଣା ଅନୁଭବ କଲା। କିନ୍ତୁ ହାତ ବା ଗୋଡ଼ ଅତ୍ୟନ୍ତ କ୍ଷୁଦ୍ରାକୃତି ହୋଇଥିବାରୁ ପରସ୍ପର ଭେଟିପାରିଲେ ନାହିଁ। କମ୍ବୁଗ୍ରୀବର ଓଜନ ଯୋଗୁଁ ହଂସମାନେ ବେଶୀ ଉଠିପାରୁନଥିଲେ। ତଳେ ନଦୀ ପକ୍ଷରେ ଜଣେ ବୃଦ୍ଧ ଏକ ତରୁଣୀ ଭାର୍ଯ୍ୟା ସଂଗ୍ରହ କରି ନୌକାରେ ଫେରୁଥିଲେ। କନ୍ୟା ଦୀର୍ଘ ଓଢ଼ଣାରେ ମୁହଁ ଆବୃତ କରି ବସିଥିଲା। କିନ୍ତୁ ଆକାଶରେ ଘଟୁଥିବା ଅଭାବନୀୟ ଘଟଣା ବିଷୟରେ ସହଯାତ୍ରୀମାନେ ବିସ୍ମୟସୂଚକ ପାଟିଗୋଳ କରିବା ଶୁଣିବା ମାତ୍ରେ ସେ କ୍ଷିପ୍ର ଗତିରେ ଓଢ଼ଣା ଅପସାରଣ କରି ସ୍ୱାମୀକୁ ନିଜ କୋମଳ କହୁଣୀର ପ୍ରଥମ ସ୍ୱାଦ ଚଖାଇ କହିଲା, ମୋତେ ସେଇଠି ଆଣିଦିଅ। ବୃଦ୍ଧ ମୁକୁଟ ସହ ଠିଆ ହୋଇପଡ଼ିଲେ ଓ ଭାରସାମ୍ୟ ହରାଇ ପଡ଼ିଗଲେ। ବୁଦ୍ଧୁ କହି ଆସୁଥିଲା କମ୍ବୁଗ୍ରୀବ, କିନ୍ତୁ ଉଦ୍ଗତ ଶବ୍ଦଟି ସେ ଗଳାଧକରଣ କରିଦେଲା। ଅସ୍ତମାନ ସୂର୍ଯ୍ୟର ରଶ୍ମି ଜାଳ ହଂସଦ୍ୱୟଙ୍କ ଚଞ୍ଚଳ ପକ୍ଷ ଓ କଚ୍ଛପର ମସୃଣ ପୃଷ୍ଠ ଦେଶରେ ସୁନାର ଧୂଳି ମଖାଇ ଦେଇଥାଏ। ଆହ ମୁଡ଼ିୟମାନ, ହଠାତ୍ ଏତକ ପାଟିରେ କହିବାକୁ ଉଦ୍ୟତ ହୋଇ କଚ୍ଛପ କୌଣସି ପ୍ରକାର ସମ୍ଭାଳିଗଲା। ଅଧୁରରେ ଦେଖାଗଲା ରାଜନଗରର ଶିଖର। ଇତିମଧ୍ୟରେ ଲୋକେ ଦୌଡ଼ିଯାଇ ରାଜାଙ୍କୁ ସେ ଅପୂର୍ବ ଦୃଶ୍ୟର ସମ୍ବାଦ ଜଣାଇ ସାରିଥିଲେ। ରାଜା ତାଙ୍କ ଦରବାର ସହ ଛାତ ଉପରକୁ ଉଠି ଆସିଥାନ୍ତି। ଦରବାରର ଅନ୍ତର୍ଭୁକ୍ତ ଥିଲେ ଜଣେ ବିଦେଶୀ ରାଜଦୂତ। ବିଚିତ୍ର, ରାଜା ଉଡ଼ନ୍ତ କଚ୍ଛପକୁ ଦେଖି କହିଲେ, ବିଚିତ୍ର କ'ଣ ମଣିମା, ଆମ ରାଜ୍ୟରେ ଥରେ ଥରେ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଘୁଷୁରୀ ମଧ୍ୟ ଉଡ଼ିଯିବାର ଦେଖାଦେଇଥାଏ, କହିଲେ ବିଦେଶୀ ରାଜଦୂତ। କିନ୍ତୁ ସେମାନଙ୍କୁ ଉଡ଼ାଇକରି ନିଏ କିଏ? ତମ ଘୁଷୁରୀମାନଙ୍କର କ'ଣ ପର ଅଛି, ଅଥବା ଅଛି ତମ ରାଜାଙ୍କର ଲାଞ୍ଜ? ମଣିମା, ରାଜଦୂତ ଗଳା ପରିଷ୍କାର କରିନେବା ସତ୍ତ୍ୱେ ଖନେଇ ଖନେଇ କହିଲେ, ଆମ ଘୁଷୁରୀମାନେ ପକ୍ଷବନ୍ତ ନୁହନ୍ତି। ଆମ ଛାମୁଙ୍କର ନାହିଁ ଲାଞ୍ଜ, କିନ୍ତୁ ଆମ ରାଜ୍ୟର ମଇଁଷି ଭଳି ବୃହଦାକାର ବିହଙ୍ଗମାନେ ଅଛନ୍ତି। ଘୁଷୁରୀ ଉଡ଼ାଇ ନେବା ସେମାନଙ୍କର ସଉକ। ବିଚିତ୍ର, କହିଲେ ରାଜା। ବୁଦ୍ଧୁ ଉଦ୍ଗତ ଭାବାବେଗ ସମ୍ଭାଳି ନପାରି କହିଦେଲା କମ୍ବୁଗ୍ରୀବ, ଏବଂ ଚକ୍ରବତ ବୁଲି ବୁଲି ସେ ଆସି ସଶବ୍ଦ ପଡ଼ିଲା ନଅରର ଛାତ ଉପରେ। ସଙ୍କିଗଲେ ସଭାସଦ ବର୍ଗ। ହଂସମାନେ ବାଡ଼ିଖଣ୍ଡିକ ପକାଇ ଦେଇ କିଛି ସମୟ ଆର୍ତ୍ତରବ କରି ନଅର ଉପରେ ଚକ୍ର ଦେଇ ପାର୍ଶ୍ୱବର୍ତ୍ତୀ ଗୋଟିଏ ଗଛରେ ବସିପଡ଼ି ଅନାଇ ରହିଲେ। ଚକ୍ରାକାରରେ କଚ୍ଛପକୁ ଘେରି ସଭାସଦ ବର୍ଗ ଚମତ୍କୃତ ହୋଇ ଅନାଇ ରହିଲେ। ଦରବାରର ପ୍ରଧାନ ବିଶେଷଜ୍ଞ ଭୋଜନପ୍ରେମୀ କହିଲେ, ଏଇଠି ଦୁର୍ଲଭ ଧରଣର ସୁସ୍ୱାଦୁ କଚ୍ଛପ। କଚ୍ଛପ ମାଂସ ରାଜକୀୟ ଖାଦ୍ୟ ତାଲିକାର ବହିର୍ଭୂତ ହୋଇନଥିଲେ ଏହା ରାଜଭୋଗର ମର୍ଯ୍ୟାଦା ପାଇବାକୁ ହକଦାର ଥିଲା। ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ବୃଷ୍ଟି ହୁଏ, ଆଉ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ, କହିଲେ ଦରବାରର କବିରାଜୀ ଜ୍ୟୋତିଷ। ତାପରେ ଆଖି ଯୋଡ଼ିକର ଉପରାର୍ଦ୍ଧ ନିମିଳିତ ରଖି ଓ ନିମ୍ନାର୍ଦ୍ଧ ଦରବାରର ପଞ୍ଜିକା ଉପରେ ନିବଦ୍ଧ ରଖି ସେ ଘୋଷଣା କଲେ, ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହ, ହଁ ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ ବୋଲି ମୁଁ ଦେଖିପାରୁଛି। 9 ଦିବସ ଓ 9 ଘଣ୍ଟା ପରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ ବୋଲି ମୁଁ ଏଇକ୍ଷଣି ଭବିଷ୍ୟବାଣୀ କରୁଛି। କିନ୍ତୁ ଆପଣ ଏଇଟିର ପତନ ସମ୍ପର୍କରେ ତ ଭବିଷ୍ୟବାଣୀ କରିନଥିଲେ, କାହିଁକି ମହାପଣ୍ଡିତେ? ପ୍ରଶ୍ନ କଲେ ରାଜା। ଛାମୁଙ୍କୁ କେନ୍ଦ୍ର କରି ହିଁ ମୋର ସବୁ ଗଣନା। ଯେହେତୁ କଚ୍ଛପ ମାଂସ ରାଜମଣହୀର ଅଯୋଗ୍ୟ, ତେଣୁ ଏ ଘଟଣାକୁ ମୁଁ ଉଲ୍ଲେଖଯୋଗ୍ୟ ବିଚାରି ନଥିଲି, ଉତ୍ତର ଦେଲେ ମହାପଣ୍ଡିତେ। କଛପାଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଅନ୍ତତଃ ଗୋଟିଏ ଚକ୍ଷୁ ଝଟକି ଉଠିଲା। ଏହା ଯେ ସ୍ଥଳେ ବହୁ ରୋଗ ଓ ଦୋଷ ଦୁର୍ବଳତାର ମହୌଷଧି, ଏହାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା କହି ରାଜା ମୁଖ୍ୟ ପାଚକକୁ ସେଇଠି ନେଇଯାଇ ତତ୍କ୍ଷଣାତ୍ ରାନ୍ଧିବାକୁ ନିର୍ଦ୍ଦେଶ ଦେଲେ। ଯଦିଓ ଛାମଙ୍କ ଭଳି ମୁଁ ବି ଛାର କଚ୍ଛପ ମାଂସ ଖାଇବାକୁ ପସନ୍ଦ କରେ ନାହିଁ, ଏଇଟିରୁ ବରଂ ଫାଳେ ଖାଇବି। ଅଧିକ ଦକ୍ଷତାର ସହ ରାଜସେବା କରିବା ନିମନ୍ତେ ମୁଁ ଗଣ୍ଠିବାତରୁ ସରଳ ମୁକ୍ତି ପାଇବା ଆବଶ୍ୟକ, କହିଲେ ସେନାପତି। ସେନାପତିଙ୍କ ଘୋଷଣାର ପ୍ରତିଧ୍ୱନି ନିର୍ଗତ ହେଲା ସମସ୍ତ ମନ୍ତ୍ରୀ ଓ ସଭାସଦବର୍ଗଙ୍କ କଣ୍ଠରୁ। ସମସ୍ତେ ଅଧିକ ଦକ୍ଷ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାନ ଭକ୍ଷଣ କରି କୌଣସି ନା କୌଣସି ରୋଗରୁ ମୁକ୍ତି ପାଇଁ ଆଗ୍ରହୀ ଥିଲେ। ଆମ ଦୁଇ ମହାନ ଦେଶ ମଧ୍ୟରେ ମୈତ୍ରୀ ଗାଢ଼ତର କରିବାର ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଞ୍ଚିତ କଚ୍ଛପ ମାଂସ ଭକ୍ଷଣ ପାଇଁ ପ୍ରସ୍ତୁତ, ଘୋଷଣା କଲେ ବିଦେଶୀ ରାଜଦୂତ। ଇତିମଧ୍ୟରେ ରାଜାଙ୍କ ନିମନ୍ତେ ଚଳନ୍ତି ସିଂହାସନଟିଏ ଛାତ ଉପରକୁ ଅଣା ସରିଥିଲା। ସେ ତହିଁରେ ଉପବେଶନ କରନ୍ତେ ଅନ୍ୟମାନେ ତଳେ ବସିଗଲେ। ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ମିଳିବ, ସେ କଥା ଆମ୍ଭେ ଦେଖିବୁ। କିନ୍ତୁ ଜୀବ ଶୂନ୍ୟରୁ ଖସିଲା ବେଳେ କିଛି ଗୋଟିଏ କହିବାର ଆମ୍ଭେ ଶୁଣିଲୁ, ସେଇଟି କ'ଣ? ବୃହତ୍ତମ କର୍ଣ୍ଣ ସମ୍ବଳିତ ସଭାସଦଙ୍କୁ ରାଜା ପ୍ରଶ୍ନତି କଲେ। କହିବାକୁ ଛାତି ଫାଟି ଯାଉଛି ମଣିମା, ସଭାସଦ ତାଙ୍କର ଅନୁକରଣୀୟ ଲମ୍ବ କର୍ଣ୍ଣଯୁଗଳ ଯାହାକୁ କି ସେ ଇଚ୍ଛା ଅନୁସାରେ ଦୋହଲାଇ ପାରୁଥିଲେ, ଆଉଁସିକିରି କହିଲେ, ଜୀବଟି ବୁଦ୍ଧୁ ବୋଲି ଉଚ୍ଚାରଣ କରିଥିଲା। ବିଚିତ୍ର, କିନ୍ତୁ କାହାକୁ ଉଦ୍ଦେଶ୍ୟ କରି ସେ ଏଭଳି ସମ୍ବୋଧନ କରିଥାଇପାରେ? ଆମ ଭିତରେ ପୁଣି ବୁଦ୍ଧୁ କିଏ? ରାଜା ବିସ୍ମୟ ପ୍ରକାଶ କଲେ। ଗମ୍ଭୀର ମୌନତା ଭିତରେ ସଭାସଦବର୍ଗ ପରସ୍ପର ପ୍ରତି ଘନ ଘନ ଦୃକ୍ପାତ କରିବାକୁ ଲାଗିଲେ। ବୁଦ୍ଧୁ ସ୍ୱୟଂ ମାନି ନଗଲେ ଆମ୍ଭଙ୍କୁ ବାତିଲ ରୀତି ଦ୍ୱାରା ତାକୁ ଆବିଷ୍କାର କରିବାକୁ ହେବ, କହି ରାଜା ଅପେକ୍ଷା କଲେ। ନିରବତା ସେହିପରି ଘନତର ହୋଇଉଠିଲା। ଆମ ସମ୍ମାନିତ ଅତିଥି ବିଦେଶୀ ରାଜଦୂତ ମହୋଦୟ ତାଙ୍କ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧୁ ପଦବାଚ୍ୟ ହୋଇନପାରନ୍ତି। ରାଜା କହିଲେ, ମଣିମା। ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡ ହଲାଇ ରାଜାଙ୍କ ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ। ଆମ ମନ୍ତ୍ରୀମାନେ ହୁଏତ ମନ୍ତ୍ରୀ ନହେଲେ ବୁଦ୍ଧୁ, ସେମାନେ ଏକାଧାରରେ ଉଭୟ ହୋଇନପାରନ୍ତି। ଠିକ୍ ମଣିମା, ଆମେମାନେ ମନ୍ତ୍ରୀ ମାତ୍ର, ଆଶ୍ୱସ୍ତ ସ୍ମିତହସମାନ ଫୁଟାଇ ମନ୍ତ୍ରୀବର୍ଗ କହିଲେ। ଆମ ସେନାପତି, ଯିଏକି ସର୍ବସମ୍ମୁଖରେ ଏପରିକି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜର ଗଣ୍ଠିବାତ ରହସ୍ୟ ପ୍ରକାଶ କରିଦେଲେ, ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣାପଡ଼େ ତା ତୁଳନାରେ ଅଧିକ ବିଜ୍ଞ। ସେନାପତି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଲେ। କ୍ରମେ ଏହିପରି ବାତିଲ ରୀତିରେ ଜଣ ଜଣ ହୋଇ ସମସ୍ତ ସଭାସଦ ବୁଦ୍ଧୁ ହୋଇଥିବାର ସମ୍ଭାବନାରୁ ମୁକ୍ତ ହେଲେ। ଯେତେବେଳେ ଶେଷ ଆଶ୍ୱାସନାର ଦୀର୍ଘଶ୍ୱାସ ଶୁଣାଗଲା, ସେତେବେଳେ ରାଜା ହଠାତ୍ କାନ୍ଦି ଉଠି କହିଲେ, ବାକି ରହିଲି ମୁଁ, ଅର୍ଥାତ୍ ମୁଁ ହିଁ ବୁଦ୍ଧୁ। ସମସ୍ତ ସଭାସଦ କାନ୍ଦି ଉଠିଲେ। କିନ୍ତୁ ରାଜାଟିଏ ବୁଦ୍ଧୁ ହେଲେ ଚଳିବ କି? ଆବଶ୍ୟକ ହେଲେ ରାଜ ପରିବାରର ପବିତ୍ର ପରମ୍ପରା ଭଙ୍ଗ କରି ଏହି ଅସାଧାରଣ କଚ୍ଛପଟି, ସମ୍ଭବ ହେଲେ ସମଗ୍ର କଚ୍ଛପଟି ଖାଇଦେଇ ମୁଁ ବୁଦ୍ଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ରାଜା ଏହା କହିସାରି ରନ୍ଧା କଚ୍ଛପ ହସ୍ତେ ସଦ୍ୟ ପହଞ୍ଚିଥିବା ପାଚକକୁ ଇଙ୍ଗିତ ଦିଅନ୍ତେ, ପାଚକର ସହକାରୀ ନିଜ ହାତ ପାହାନ୍ତାରେ ଥିବା ମନ୍ତ୍ରୀଟିର ପଗଡ଼ି ଓଟାରି ଆଣି ରାଜାଙ୍କ କୋଳରେ ବିଛାଇଦେଲା ଓ ପାଚକ ତହିଁ ଉପରେ ସପାତ୍ର କଚ୍ଛପକୁ ଥୋଇଦେଲା। ସଭାସଦବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉଁ ଥାଉଁ ରାଜା ଗଭୀର ମନୋଯୋଗ ସହକାରେ ପାତ୍ରଟି ଖାଲି କରିଦେଲେ। ଚୁପ୍ କର, ରାଜାଙ୍କ ଧମକ ବୁଲ୍ଡୋଜର ଭଳି ସଭାସଦମାନଙ୍କର କୋହ କାନ୍ଦଣାକୁ ମାଡ଼ିମକଚି ନିସ୍ତବ୍ଧ କରିଦେଲା। ତତ୍ପରେ ନିଶ ପୋଛି ରାଜା ରାଜଦୂତଟି ଉପରେ ଦୃଷ୍ଟି ନିବଦ୍ଧ କଲେ ଓ କହିଲେ, ଶୁଣା ଦୂତ ମହୋଦୟ, ମାସଟିଏ ସମୟ ଦେଲି। ତମ ରାଜ୍ୟରେ ସୁଲଭ ଥିବା ମଇଁଷି ଆକାରର ବିହଙ୍ଗରୁ ହଳେ ନେଇଆସ, ନହେଲେ ତୁମ ରାଜ୍ୟ ଆମର ଏକ ତାଲୁକରେ ପରିଣତ ହେବ। ଦୀର୍ଘକାଳ ହେବ ଆମ୍ଭେ କୌଣସି ମହତ୍ କାର୍ଯ୍ୟରେ ହାତ ଦେଇନାହୁଁ, ଫଳରେ ଆମର ସୈନ୍ୟମାନେ ମୋଟେଇ ଯାଉଛନ୍ତି, ସେନାପତି ଗଣ୍ଠି ବାତ ଭୋଗୁଛନ୍ତି। ଯୁଦ୍ଧଟିଏ ଅଭାବରୁ ଏ ଦୁର୍ଦ୍ଦଶା ସିନା।